ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 129 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଏତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତେ ଏତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଲାକାଲ କେନ୍ଦୁଝରର ସିଲିସୁଆନୋ ଅଲଚିକି ଲିପିର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ପଣ୍ଡିତ ରଘୁନାଥ ମୁର୍ମୁଙ୍କର ସୃଷ୍ଟି ଅଲଚିକି ଲିପିର ପ୍ରସାର ଆମକୁ ଆମର ବର୍ତ୍ତମାନ ସାଙ୍ଗେ ପରିଚୟ କରବାର ସହିତ ଭବିଷ୍ୟତ ଲାଗି ବିଚାର କରବାରକେ ପ୍ରେରଣା ଦେଉଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜୀବନ ଖାଲି ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ହେଉଛନ୍ ଗୋଟିଏ ଆନ୍ଦୋଳନ, ଗୋଟିଏ ଚେତନା, ଗୋଟିଏ ଅନୁଷ୍ଠାନ ଆଉ ସଂସ୍କୃତିକ ଅଭିଜ୍ଞାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ସାନ୍ତାଳୀ ଭାଷାର ସ୍କ୍ରିପ୍ଟ ଅଲଚିକି ଯାହାର ପ୍ରତିଷ୍ଠାତା ହେଉଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ। ସେ 1925 ମସିହାରେ ଏ ସାନ୍ତାଳୀ ଲାଙ୍ଗୁଏଜ୍ର ସ୍କ୍ରିପ୍ଟ ଅଲଚିକିକୁ ଉଦ୍ଭାବନ କରିଥିଲେ ଏବଂ ତାହାର 2025 ମସିହାରେ 100 ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ବର୍ଷ ତମାମ ଉତ୍ସବ ପାଳନ କରିବା ପାଇଁ ଆମ ସାରା ଓଡ଼ିଶାରେ ଏ କାର୍ଯ୍ୟକ୍ରମକୁ ସରକାର ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆହୁରି କହିଛନ୍, 2003 ମସିହାତି କେନ୍ଦ୍ର ସରକାର ସାନ୍ତାଳୀ ଭାଷାକେ ସମ୍ବିଧାନର 8ମ ଅନୁଚ୍ଛେଦଟି ସାମିଲ କରିଥିଲେ। ଆଜି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଉ ବିହାରର ଆଦିବାସୀ ବହୁଲ ଇଲାକାନ ଏହି ସାନ୍ତାଳୀ ଭାଷାତି ବିଦ୍ୟାଳୟମାନଙ୍କେ ଶିକ୍ଷା ଦିଆଯାଉଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାଥି ଗଲାକାଲ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ସ୍ୱାଧୀନତାର ଅନୁଭବକେ ଉତ୍ସବଥି ବଦଲାବାର ଏହି ମହୋତ୍ସବର ଗୋଟିଏ ଅଭିନବ ଚେରେଷ୍ଟା ସାରା ପୃଥିବୀ ଲୋକ ଚକିତ କରିଛି। ରାଜ୍ୟ ସରକାର ଗଲା ବଛର ଏହି ମହୋତ୍ସବକେ 1 କୋଟି ଟଙ୍କା ଦେଇଥିବାର ବେଳେ ଏ ବଛର ଇତାକେ ବଢ଼େଇକରି 1.5 କୋଟି ଟଙ୍କା ଦେଇଛନ୍ ବୋଲି ମନ୍ତ୍ରୀ ଏ ଅବସରରେ କହିଥିଲେ। ସେନ୍ତା ଗଲା ବଛର 170 ଜଣ କଳାକାରଙ୍କୁ କଳାକାର ପ୍ରୋତ୍ସାହନ ଟଙ୍କା ଦିଆଯାଇଥିବାର ବେଳେ ଏ ବଛର 200 ଜଣ କଳାକାରଙ୍କୁ ଇ ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍। କଂସ ମହାରାଜଙ୍କର ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, କ୍ରୀଡ଼ା କ୍ଷେତ୍ରଥି ବରଗଡ଼ ଜିଲ୍ଲାକେ ଶ୍ରେଷ୍ଠ ଜିଲ୍ଲା କରବାର୍ ଲାଗି ତୁରାଠାନେ ଜିଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସ ସହିତ ଜିଲ୍ଲା ଷ୍ଟାଡିୟମ୍ର ନିର୍ମାଣ କରାଯିବା। ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫୁ ଓଡ଼ିଶା ମେଡିକାଲ ସର୍ଭିସ୍ ଏସୋସିଏସନ୍ର ଭିନ୍ନଭିନ୍ନ ଦାବିର ଅନୁଧ୍ୟାନ କରବାର୍ ଲାଗି ଗୋଟିଏ ଆନ୍ତଃବିଭାଗୀୟ କମିଟି ଗଠନ କରାଯାଇଛି। ଅର୍ଥ, ଆଇନ ଆଉ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଆଉ ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ ରହିଛନ୍। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗର କମିଶନର କମିଟିର ଆବାହକ ଭାବେ କାମ କରିବେ। ଭିନ୍ନଭିନ୍ନ ଦାବିକେ ଏହି କମିଟି ତର୍ଜମା କରିକରି ସରକାରଙ୍କୁ ରିପୋର୍ଟ ଦେବା। ଆଇବା ରଥଯାତ୍ରା ଆଘନୁ ରତ୍ନଭଣ୍ଡା ନଥିବାର ମହାପୁରୁମାନଙ୍କର ଅଲଙ୍କାର ଗଣ୍ଟିମନ୍ତି ହେବା, ଏଥିଲାଗି ଗୋଟିଏ ମାର୍ଗଦର୍ଶିକା ତିଆରି କରାଯାଇଛି। ପରିଚାଳନା କମିଟିର ଅନୁମୋଦନ ଉତ୍ରୁ ଇଟା ରାଜ୍ୟ ସରକାରଙ୍କର ଅନୁମୋଦନ ଲାଗି ପଠାଯିବା। ତାର ଉତ୍ରୁ ରତ୍ନଭଣ୍ଡାନୁ ଅଲଙ୍କାରର ଗଣ୍ଟିମନ୍ତି ମୂଲ ହେବା। ଗଲାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରନୁ ହୋଇଥିବାର ଉଚ୍ଚସ୍ତରୀୟ ବୈଠକଟି ଇ ବାବଦେ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ 28 ନମ୍ବର ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ମହୋତ୍ସବଥି ଗଲାକାଲି 4 ନମ୍ବର ଦିନେ 2ଟା ନାଟକ ପ୍ରଦର୍ଶିତ ହୋଇଥିଲା। ସମ୍ବଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ କଲଚରାଲ ଏସୋସିଏସନ୍ ତରଫୁ ଡର, ପଦମପୁର ମହୁଲପାଲ୍ଲୀର ଅଙ୍ଗମଞ୍ଚ ତରଫୁ ଅନ୍ଧାରନୁ ଉକିଆତକ ନାଟକ ପ୍ରଦର୍ଶିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ ଆଉ ଭାଇଚାରା ସମ୍ପର୍କର ବାର୍ତ୍ତା ଦେଉଥିବାର କଳାହାଣ୍ଡି ଉତ୍ସବ ଘୁମରା 2026 ମହୋତ୍ସବ ଆଇବା ଜାନୁଆରୀ 14-17 ତାରିଖ ତକ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ନୁ ଆଉ 15-17 ତାରିଖ ତକ ଧରମଗଡ଼ ଉତ୍ସବ ପଡ଼ିଆନୁ କରାଯିବା। ଏ ଅବସରରେ ଗଲାକାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ଉଦ୍ଘାଟନୀ ଉତ୍ସବ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶକର ଅଧ୍ୟକ୍ଷତା ହୋଇଥିବା କାର୍ଯ୍ୟକ୍ରମଟି ଲୋକସଭା ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଖଲିଆପାଲ୍ଲୀ ଖେଲପଡ଼ିଆନ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। 2 ଦିନ ଧରିକରି ଚାଲବାର୍କେ ଥିବାର ଏହି ଉତ୍ସବଟି 16ଟା ଜିଲ୍ଲାନୁ 375 ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏହି ମାସର ଶେଷ ତକ ରାତିର ତାପମାତ୍ରାଥି ଖାସ୍ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଗଲାକାଲି ଦାରିଙ୍ଗବାଡ଼ିନୁ ସବୁନୁ କମ୍ ତାପମାତ୍ରା 6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।